ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତିନି ଦେଶ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ମାର୍ଗରେ ଯାତାୟତ ବାଧାପ୍ରାପ୍ତ। ତିନି ସପ୍ତାହର ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ପରେ ଆଜି ରାତିରେ ଶେଷ ହେବ ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ା। ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କଲେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର। ଫିଜି, ନ୍ୟୁଜିଲାଣ୍ଡ ଓ ତିମୋର ଲେସ୍ତେ ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବୁଝାମଣାପତ୍ର ଏବଂ ଦ୍ୱିପାକ୍ଷିକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ ଆଲୋଚନା ଏହି ଗସ୍ତର ଏକ ପ୍ରମୁଖ ଦିଗ ଥିଲା। ନ୍ୟୁଜିଲାଣ୍ଡ ସହ ଏକ ଦ୍ୱିପାକ୍ଷିକ ସୀମାଶୁଳ୍କ ସହଯୋଗ ବ୍ୟବସ୍ଥା ସ୍ୱାକ୍ଷରିତ ହୋଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ସହଜ କରିବ ବୋଲି ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ମଧ୍ୟ ଏହି କ୍ଷେତ୍ରରେ ମିଳିତ ଗବେଷଣା ଏବଂ ବିକାଶ ପାଇଁ ସୁଯୋଗ ବୃଦ୍ଧି ନିମନ୍ତେ ଆନ୍ତର୍ଜାତିକ ସୌର ମେଣ୍ଟକୁ ସମର୍ଥନ କରିଛି। ଜାମନଗରସ୍ଥିତ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ୍ ମେଡିସିନ୍ ଜରିଆରେ ପାରମ୍ପରିକ ଔଷଧ କ୍ଷେତ୍ରରେ ସର୍ବୋତ୍ତମ ଉପଲବ୍ଧି ବାଣ୍ଟିବାକୁ ମଧ୍ୟ ଦୁଇ ଦେଶ ରାଜି ହୋଇଛନ୍ତି। ତିମୋର ଲେସ୍ତେରେ ପ୍ରସାର ଭାରତୀ ଏବଂ ତିମୋରର ପବ୍ଲିକ୍ ବ୍ରଡ୍କାଷ୍ଟର ରେଡିଓ ଟେଲିଭିଜନ ମଧ୍ୟରେ ସହଯୋଗ, ସରକାରୀ ଏବଂ କୂଟନୈତିକ ପାସ୍ପୋର୍ଟଧାରୀଙ୍କ ପାଇଁ ଭିସାମୁକ୍ତ ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ସହଯୋଗ ଉପରେ ବୁଝାମଣାପତ୍ର ଆଦାନ ପ୍ରଦାନ କରାଯାଇଥିଲା। ଫିଜିରେ 100 ଶଯ୍ୟା ବିଶିଷ୍ଟ ସୁପର ସ୍ୱେଶାଲିଟି କାର୍ଡିଓଲୋଜି ହସ୍କିଟାଲ ପାଇଁ ପ୍ରକଳ୍ପ ସ୍ଥଳ ଆବଣ୍ଟନ ନିମନ୍ତେ ଆନୁଷ୍ଠାନିକ ଭାବେ ଦସ୍ତାବିଜ ଆଦାନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜି ଏବଂ ତିମୋର ଲେସ୍ତେର ସର୍ବୋଚ୍ଚ ବେସାମରିକ ସମ୍ମାନ କମ୍ପାନିୟନ୍ ଅଫ୍ ଦ ଅର୍ଡର ଅଫ୍ ଫିଜି ଏବଂ ଗ୍ରାଣ୍ଡ କଲାର ଅଫ୍ ଦ ଅର୍ଡର ଅଫ୍ ତିମୋର ଲେସ୍ତେ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଗସ୍ତ କେବଳ ଏହି ଦେଶମାନଙ୍କ ସହିତ ଭାରତର ଗଭୀର ଐତିହାସିକ ଭାଗିଦାରୀକୁ ସୁଦୃଢ଼ କରିବାରେ ସହାୟକ ହେଉନାହିଁ, ବରଂ ଏହାକୁ ନୂତନ କ୍ଷେତ୍ରରେ ବିସ୍ତାର କରିବ। ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଭାରତର ରଣନୈତିକ କ୍ଷେତ୍ରରେ ମଧ୍ୟ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଦେଶର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ 109ଟି ଅଧିକ ଅମଳକ୍ଷମ କିସମର ଫସଲ ଉନ୍ମୋଚନ ହୋଇଛି। ସେ କହିଛନ୍ତି, ଜଳବାୟୁ ସହନଶୀଳ ଏବଂ ଅଧିକ ଅମଳକ୍ଷମ କିସମର ଫସଲ କୃଷକଙ୍କ ଆୟ ବୃଦ୍ଧି କରିବ। 61ଟି ଫସଲର କିସମ ଫସଲ ମଧ୍ୟରେ 34ଟି କ୍ଷେତ ଫସଲ ଓ 27ଟି ଉଦ୍ୟାନ କୃଷି କିସମ ରହିଛି। କ୍ଷେତ ଫସଲ ମଧ୍ୟରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା ଏବଂ ଅନ୍ୟାନ୍ୟ ଫସଲର ବିହନ ଅନ୍ତର୍ଭୁକ୍ତ। ଉଦ୍ୟାନ କୃଷି ଫସଲ ମଧ୍ୟରେ ଫଳ, ପନିପରିବା, କନ୍ଦମୂଳ, ମସଲା, ଫୁଲ ଏବଂ ଔଷଧୀୟ ଗଛ ଅନ୍ତର୍ଭୁକ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ନୂଆ କିସମ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା କୃଷିରେ ଆୟ ବୃଦ୍ଧି କରିବ। ଶ୍ରୀ ମୋଦି, ଲୋକମାନେ ପୁଷ୍ଟିକର ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି ଓ ଜୈବିକ ଚାଷ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ଲୋକମାନେ ଜୈବିକ ଖାଦ୍ୟ ଖାଉଛନ୍ତି ଏବଂ ଏହାର ଚାହିଦା ବୃଦ୍ଧି ପାଉଛି। ପ୍ରାକୃତିକ ଚାଷକୁ ପ୍ରୋହାହନ ଦେବା ପାଇଁ ସରକାରଙ୍କ ପ୍ରୟାସକୁ କୃଷକମାନେ ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ନୂତନ କିସମର ଫସଲ ବିକାଶ ପାଇଁ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ। ବୈଠକ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଆଜି କୃଷକମାନଙ୍କ ପାଇଁ ଏକ ଐତିହାସିକ ଦିନ, ଯେତେବେଳେ 61ଟି ଫସଲର 109ଟି କିସମ ଜାରି କରାଯାଇଛି। ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ମାର୍ଗରେ ଅନେକ ସ୍ଥାନରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ନେତଲା ଓ ଗ୍ୟାନ୍ସୁ ନିକଟରେ ଭୂସ୍ଖଳନ ଯୋଗୁଁ ଉତ୍ତରକାଶୀ ଜିଲ୍ଲାର ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି। ବାରକୋଟ ନିକଟରେ ଆବର୍ଜନା ଜମା ହୋଇଥିବାରୁ ଯମୁନେତ୍ରୀ ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି। ଟମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥର ଛିଙ୍କା ନିକଟରେ ଭୂସ୍ଖଳନ ଯୋଗୁଁ ଯାତ୍ରା ପ୍ରଭାବିତ ହୋଇଛି। ଏହାବ୍ୟତୀତ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ସଂଗଠିତ ହେବାରୁ ରାଜ୍ୟର ଗାଁକୁ ସଂଯୋଗ କରୁଥିବା ପ୍ରାୟ 100ଟି ରାସ୍ତାରେ ଯାତାୟତ ବନ୍ଦ ରହିଛି। ସେହିପରି ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାଖାପାଖି ତିନି ସପ୍ତାହର ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ପରେ ଆଜି ରାତିରେ ପ୍ୟାରିସ୍ ଅଲମ୍ପିକ୍ସ କ୍ରୀଡ଼ା ଶେଷ ହେବ। ଭାରତୀୟ ସମୟ ଅନୁସାରେ ରାତି 12:30ରୁ ସମାପନ ଉତ୍ସବ ଆରମ୍ଭ ହେବ। ଏହି ସମୟରେ ଷ୍ଟାଡିୟମରେ 80,000 ଦର୍ଶକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଶେଷ ସମାରୋହରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ 2028ରେ ଲସ୍ ଆଞ୍ଜେଲେସ୍ରେ ହେବାକୁ ଥିବା ପରବର୍ତ୍ତୀ ଅଲିମ୍ପିକ୍ସ ଗେମ୍ର ଆୟୋଜକ କମିଟିକୁ ଅଲିମ୍ପିକ୍ ପତାକା ହସ୍ତାନ୍ତର କରିବେ। ମନୁ ଭାକର ଏବଂ ଶ୍ରୀଜେଶ ଭାରତର ପତାକା ବାହକ ହେବେ। ଅଲିମ୍ପିକ୍ରେ ଭାରତ ଗୋଟିଏ ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସହ 71ତମ ସ୍ଥାନରେ ରହିଛି। ଚୀନ୍ 40ଟି ସ୍ୱର୍ଣ୍ଣ 27ଟି ରୌପ୍ୟ ଏବଂ 24ଟି ବ୍ରୋଞ୍ଜ ପଦକ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଯୁକ୍ତରାଷ୍ଟ୍ର ଆମେରିକା 38ଟି ସ୍ୱର୍ଣ୍ଣ 44ଟି ରୌପ୍ୟ ଏବଂ 43ଟି ବ୍ରୋଞ୍ଜ ସହ 125 ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଜାପାନ 20ଟି ସ୍ୱର୍ଣ୍ଣ 12ଟି ରୌପ୍ୟ ଏବଂ 13ଟି ବ୍ରୋଞ୍ଜ ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସମସ୍ତ ହିନ୍ଦୁ ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରର ସୁରକ୍ଷା ପାଇଁ ନୋବେଲ ବିଜେତା ୟୁନୁସ୍ ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ଉପମୁଖପାତ୍ର ଫରହାନ ହକ୍ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଶ୍ରେଣୀ ଧର୍ମ କିମ୍ବା ଅନ୍ୟ କୌଣସି ଆଧାରରେ ହିଂସାକୁ ବିରୋଧ କରିବା ପାଇଁ ଜାତିସଂଘର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ହିଂସା ପ୍ରଭାବିତ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଥଇଥାନରେ ସହଯୋଗ କରିବା ପାଇଁ ସେ କହିଛନ୍ତି। ବାଂଲାଦେଶର ରାଜଧାନୀ ଢାକା ଏବଂ ଉତ୍ତର ପୂର୍ବ ସହର ଚିଟଗାଙ୍ଗରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ମାତା ବୈଷ୍ଣୋଦେବୀ ପୀଠକୁ ଯାଇ କେନ୍ଦ୍ରଶାସିତ ଅଞ୍ଚଳର ଶାନ୍ତି ସମୃଦ୍ଧି ଏବଂ ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି। ରାଜ୍ୟପାଳ ମନୋଜ ସିହ୍ନା ତୀର୍ଥସ୍ଥଳରେ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଭବନରେ ନୂତନ ଯଜ୍ଞଶାଳାକୁ ଉଦ୍ଘାଟନ କରିଥିଲେ। ଏହି ନବନିର୍ମିତ ଯଜ୍ଞଶାଳା ମୁଖ୍ୟ କୋଠା ନିକଟବର୍ତ୍ତୀ ପୁରୁଣା ସ୍ନାନଘାଟ ନିକଟରେ ଅବସ୍ଥିତ। ଏହାର 5ଟି ଯଜ୍ଞକୁଣ୍ଡ 1600 ବର୍ଗଫୁଟରେ ପରିବ୍ୟାପ୍ତ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସହଯୋଗ ପାରମ୍ପରିକ ଭୂମିକାଠାରୁ ଅଧିକ ହୋଇଛି। ସେ କହିଛନ୍ତି ମାଳଦ୍ୱୀପ ଭାରତ ମହାସାଗରୀୟ ଅଞ୍ଚଳର ଏକ ପ୍ରମୁଖ ଅଂଶୀଦାର। ମାଳଦ୍ୱୀପର ଉନ୍ନତି ଏବଂ ଉପକୂଳ ସୁରକ୍ଷା ପ୍ରକଳ୍ପକୁ ଉଦ୍ଘାଟନ କରି ଡକ୍ଟର ଜୟଶଙ୍କର କହିଛନ୍ତି ଏହି ବିକାଶ ସହଯୋଗର ଉଦ୍ଦେଶ୍ୟ ମାଳଦ୍ୱୀପର ଲୋକମାନଙ୍କୁ ନିଶ୍ଚିତ ଲାଭ ପ୍ରଦାନ କରିବାର ଉପାୟ ଯୋଗାଇଦେବ। ସୁଦାନରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି ପାଇଛି। ବର୍ଷାଜନିତ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ 208 ଜଣ ଆହତ ହୋଇଥିବା ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ବର୍ଷା ଯୋଗୁଁ 9,500ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ 9ଟି ରାଜ୍ୟରେ 2,000ରୁ ଅଧିକ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ 4,000ରୁ ଅଧିକ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଦୁଇଦିନିଆ ନେପାଳ ସରକାରୀ ଗସ୍ତରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କାଠମାଣ୍ଡୁରେ ପହଞ୍ଚିଛନ୍ତି। ନେପାଳ ବୈଦେଶିକ ସଚିବ ସେବା ଲମ୍ସଲଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରିଛନ୍ତି। ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଦୁଇ ଦେଶର ବୈଦେଶିକ ସଚିବମାନେ ନେପାଳ ଭାରତ ସମ୍ପର୍କ ଦ୍ୱିପାକ୍ଷିକ ସ୍ୱାର୍ଥ ଏବଂ ସହଯୋଗ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଦେଶରେ ମହିଳା ଓ ଶିଶୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉପରାଜ୍ୟପାଳ ପ୍ରଶାସକ ଏବଂ ରାଜ୍ୟ ସମାଜ କଲ୍ୟାଣ ମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପ୍ରଥମ ଜାତୀୟ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏଭଳି ସହଯୋଗ ଜରୁରୀ ବୋଲି କହିଛନ୍ତି। ମିଶନ ସକ୍ଷମ, ଅଙ୍ଗନବାଡ଼ି, ପୋଷଣ 2.0, ମିଶନ ବାତ୍ସଲ୍ୟ ଏବଂ ମିଶନ ଶକ୍ତି ଅଧୀନରେ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସେ କହିଥିଲେ। ଲଦାଖ ବାସ୍ତବ ନିୟନ୍ତ୍ରଣ ରେଖା ନିମନ୍ତେ ଗଠିତ ସଂରକ୍ଷଣ ଆୟୋଗର ଅଧ୍ୟକ୍ଷ ତଥା ଲଦାଖ ଓ ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବଂଶୀଲାଲ ଭଟ୍ଟ କାର୍ଗିଲ୍ରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଦ୍ରାସ ସବ୍ ଡିଭିଜନ, ମୁସ୍କୁ ଘାଟି ଏବଂ ଲାଟୁ, କାର୍କିତ ଓ କାକ୍ସର ଗାଁ ପରିଦର୍ଶନ କରିଛନ୍ତି। ସେ କାର୍ଗିଲ୍ ସହରର ବାସିନ୍ଦା ଏବଂ ସ୍ଥାନୀୟ ପ୍ରତିନିଧିମାନଙ୍କୁ ମଧ୍ୟ ସାକ୍ଷାତ କରିଥିବା ଜଣାପଡ଼ିଛି। ତିନି ଦେଶ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରାଖଣ୍ଡରେ ଭୂସ୍କଳନ ଯୋଗୁଁ ଚାରିଧାମ ଯାତ୍ରା ମାର୍ଗରେ ଯାତାୟତ ବାଧାପ୍ରାପ୍ତ। ତିନି ସପ୍ତାହର ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ପରେ ଆଜି ରାତିରେ ଶେଷ ହେବ ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର। ସମ୍ବାଦ ଶେଷ ହେଲା।